भगवते वासुदेवाय
ओम भगवते वासुदेवाय।
हरे कृष्ण उपस्थ भक्त सदन अंदर अजी अमर मरिकनी श्री श्री हनुमान जी मंदिर रे एटरे अमर सत्संग कार्यक्रम करा जायछि। तनु सर्वप्रथमे आमे आयोजक को आम धन्यवाद अर्पण करेतु से आज यह भाव में सत्संग व्यवस्था करागर प्रतिकूल अवस्था जो बस भक्त आसपारिना दुई सप्ताह तेज आसो जो बहुत भक्त थे भल पाग था बाहर कथा होता सब आसपे पर आसपारती तेणु आज आमको कहला भगवत गीता करने जेहेतु किसी भक्त आसी ना आम साधारण भाव किसी कथ कह बर्तमान आठटा बाजला तेणु भगवान कथा रामजी हनुमान जी भगवान अनेक अवतार सब रही तेणु भगवान द्वितीय युगर भगवान जो रामचंद्र आसते भगवान रामचंद्र मर्यादा पुरुषोत्तम सत्ययुगर भगवान अनेक अवतार रही मुख्यतः भगवान नृसिंहदेव कथा आसे आम गत तारीख जो कथा कही प्रहलाद महादेव कथा कही पूजा निवासा कही सी द्वादश महादेव मान को जड़े से भाव में त्रेता युगर भगवान रामचंद्र आसे भगवान रामचंद्र मर्यादा पुरुषोत्तम द्वापर युगर भगवान आसे कृष्णचंद्र आसे सी होती लीला पुरुषोत्तम एवं कड़ी युगर भगवान आस गौरांग महाप्रभु सी होती प्रेम पुरुषोत्तम तीन पुरुषोत्तम तीन पुरुषोत्तम विषय भागवत वर्णना कर एकादश स्कंद पंचम अध्याय विषय वर्णना करुगर भगवान अवतार तार शास्त्र प्रमाण रही तेणु वंदे महापुरुष ते चरणार बिंदम महापुरुष भी कहुए तीन जन को कहुए भगवान रामचंद्र भगवान कृष्णचंद्र भगवान गौरचंद्र तेणु विशेष भाव भगवान रामचंद्र मर्यादा स्थापन करते सब क्षेत्र में मर्यादा स्थापन कर भागवत समस्त पर कथा रही केवल जो भगवान कृष्ण पर कथा अच्छी ता नुहे भगवान रामचंद्र कथा रही नवम स्कंद दुई अध्याय भगवान रामचंद्र विषय वर्णना कर हनुमान जी विषय से चित्र वर्णना कराड़ा पंचम स्कंद हनुमान जी कथा कहुए किम पुरुष वर्ष रे किम पुरुष वर्ष विशेष भाव आम हनुमान गोटे स्तुति कथ कह हनुमान मंदिर हनुमान कृपा प्रार्थना करवा बहुत सुंदर उक्ति रही पंचम स्कंद हनुमान जी आपने भागवत पढ़ले जाणी से कथा पंचम स्कंद कह भगवान प्रार्थना कर बहुत स्तुति अच्छी आम गोटे स्थिति कहवा जे से कौन मत्यावतार स्तूय मत्स्य शिक्षण प्रभु रक्ष प्रदाय न केवल विभु उतमत सीता व्यसना सुरस्य भगवान जो आसती मत्यावतार भगवान मत्स्य रूप से विभूत हमें मध्यावतार भगवान अवतरित होती भगवान विभूत जगत रही सी जगत आसती भगवान स्थान रही धाम रही भगवान रामचंद्र अयोध्या धाम रही जगत में वैकुंठ ऊर्धे अयोध्या धाम रही भगवान जो आसती धाम सहित अवतरित होती तेणु से कथा हनुमान जी पंचम स्कंद उन्नीस अध्याय श्लोक अच्छा पंचम स्कंद भागवत
ସମସ୍ତ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି। ସ୍ଥାନ କେଉଁଠି କିଏ ଅଛନ୍ତି, ଆମ ବୈଜ୍ଞାନିକ ମାନେ ତାଙ୍କର ଗବେଷଣା ଚାଲିଛି, ଯାନ ପଠାଉଛନ୍ତି ବିଭିନ୍ନ ଗ୍ରହକୁ ବା ଉପଗ୍ରହକୁ ପଠାଉଛନ୍ତି, ସେମାନେ ଭାବୁଛନ୍ତି ଜୀବନ ଥାଇପାରେ, କିନ୍ତୁ ସେମାନେ ସଫଳ ହେବେ ନାହିଁ ସେଥିରେ। କିନ୍ତୁ କୋଉଠି କଣ ଅଛି, ସବୁ କଣ କିଏ ଅଛନ୍ତି, କଣ ସବୁ କଣ ବ୍ୟବସ୍ଥା ସବୁ ରହିଛି, ସବୁ କଥା ଆମେ ଭାଗବତ ପାଇବା। ଭାଗବତ ଏଭଳି ଶାସ୍ତ୍ର, ସମସ୍ତ ବୈଦିକ ଶାସ୍ତ୍ର ସାର ଏ ଭାଗବତରୁ କହିଯାଇଛି। ତେଣୁ ବୈଦିକ ଶାସ୍ତ୍ରରେ ପ୍ରାରମ୍ଭିକ ଶାସ୍ତ୍ର ହେଉଛି ଭଗବତ ଗୀତା। ଭଗବତ ଗୀତା ବିଷୟରେ ଆମେ କହିବା, ଯେହେତୁ ଆଜି ବେଶୀ ଭକ୍ତ ନାହାନ୍ତି ସେଥିପାଇଁ ଆମେ ସାଧାରଣରେ କିଛି କଥା କହୁଛେ। ତେଣୁ ଆପଣମାନେ ଜାଣନ୍ତୁ ଯେ ବୈଦିକ ଶାସ୍ତ୍ର ଯେଉଁ ସବୁ ରହିଛନ୍ତି, ଏ ଭଗବାନଙ୍କ ବିଶ୍ୱାସ ସବୁ ଆସୁଛନ୍ତି। ଅଶ୍ୟ ମହତ ଭୂତସ୍ୟ ବିଶ୍ୱସିତ ମେତ ଋଗ୍ବେଦ ସାମବେଦ ଯଜୁର୍ବେଦ, ଭଗବାନ ବିଶ୍ୱାସ ଏ ବେଦ ଗ୍ରାହକ ହେଉଛନ୍ତି। ଭଗବାନ ଆମ ପାଇଁ କୁହନ୍ତି, ଆମେ ବିଶ୍ୱାସରେ ଆମର ଯେଉଁ ପବନ ଆସୁଛି ସେ ନିଶ୍ୱାସ ମଧ୍ୟ ବହୁତ ଜୀବାଣୁ ରହିଛନ୍ତି, କିନ୍ତୁ ଭଗବାନ ବିଶ୍ୱାସରେ ବହୁତ ଦେବ ସୃଷ୍ଟି ହେଉଛି। ସେଇ ବିଶ୍ୱସିତ କାରଣ ମହାବଲମ୍ବୀ ଜୀବନ୍ତି ମୋ ହୃଦୟ ବଦନ୍ଦନାଥ ବିଷ୍ଣୁ ମହାନ ସହିଦର୍ଶ କଳା ବିଶେଷ ଗୋବିନ୍ଦ ମହାପୁରୁଷଂ ତମଂ ଜାନାମି। ଭୌତିକ ଜଗତର ଉର୍ଦ୍ଧ୍ୱରେ ପୃଥିବୀ ଜଗତ ରହିଛି, ସେ ହେଉଛି ଆମ ପ୍ରକୃତ ବାସସ୍ଥାନ। ଏ ଭୌତିକ ଜଗତରେ ଯେଉଁ ଆମେ ରହିଛେ, ଏ ଶରୀର ଯିବା ପର୍ଯ୍ୟନ୍ତ ଆମେ ରହୁଛେ, ଏ ଶରୀର ଚାଲିବାରେ ପୁଣି ଆମେ ଗୋଟେ ଶରୀର ଗ୍ରହଣ କରିବା, ଏ ହେଉଛି ଅସ୍ଥାୟୀ ଜଗତ, ସ୍ଥାୟୀ ନୁହଁ। ଭୌତିକ ଜଗତ ସୃଷ୍ଟି ହେବ, କିଛି କାଳ ରହିବ, ତାପରେ ଧ୍ୱଂସ ହେଇଯିବ। ଚିତ୍ ଜଗତ ହେଉଛି ଆର ବିପରୀତ, ସେ ତାର ସୃଷ୍ଟି ହୁଏ ନାହିଁ, ପ୍ରଳୟ ହୁଏ ନାହିଁ, ସବୁବେଳେ ପାଇଁ ରହିଛନ୍ତି ଜଗତ ଚିତ୍ ଜଗତ। ତେଣୁ ଚିତ୍ ଜଗତ ଯେଉଁ ଆରମ୍ଭ ହେଉଛି, ଯେଉଁ ଜଳରୁ ଆରମ୍ଭ ହେଉଛି, ଜଳ ରହିଛି, ସେ ତାର ଜଳର ତା ନାମ ହେଉଛି କାରଣାନ ଜଳ, କାରଣ ଜଳ, ଯେଉଁ ଭିତରେ କାରଣ ସିଏ ଋତୁଜଗତର କାରଣ ହେଉଛି ସେଇ ଜଳ, କାରଣାନ ଜଳ। ସେଇ ଜଳରେ ଭଗବାନ ଶୟନ କରିଛନ୍ତି, କାରଣ ତ ଗୋଟାଏ ବିଷ୍ଣୁ, ତାଙ୍କ ନିଶ୍ୱାସରୁ ଏ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି। ତେଣୁ ଏ ଯେଉଁ ଭୌତିକ ଜଗତ ସୃଷ୍ଟି ହେଉଛି, ଆମେ ଭଗବାନଙ୍କୁ ଭୁଲିଯାଉଥିବାକୁ ଏ ଭୌତିକ ଜଗତକୁ ଆସୁଛେ, ଭଗବାନ ଭୁଲିଯାଉଥିବାକୁ ଏ ଭୌତିକ ଜଗତକୁ ଆମେ ଆସୁଛେ, ନହେଲେ ଆମର ଏ ଜଗତରେ କୌଣସି କାର୍ଯ୍ୟ ନାହିଁ। ଆମର ଇସ୍କନର ଯେ ପ୍ରତିଷ୍ଠିତ ଆଚାର୍ଯ୍ୟ ଶ୍ରୀ ଶ୍ରୀମତୀ ଶ୍ରୀ ଭକ୍ତି ଗୋଦାମ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଗୁରୁ ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସବୁ ଶିକ୍ଷାକୁ କହନ୍ତି, ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ବି। ଭୌତିକ ଜଗତ ଜଣେ ଭଦ୍ର ବ୍ୟକ୍ତିର ସ୍ଥାନ ନୁହେଁ। ତେଣୁ ଭଗବାନ ଭୁଲି ଯାଇଥିବା ହେତୁ ଆମେ ଭୌତିକ ଜଗତକୁ ଆସୁଛେ, ଏହି ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ବହୁତ କରୁଛେ, ବହୁତ ପ୍ରକାର ତିତାବରେ ତଦ୍ଦିତ ହେଉଛେ, ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈନିକ ଏହି ପ୍ରକାର ଅନେକ ଦୁଃଖ ରହୁଛି। ତେଣୁ ଏହି ଭୌତିକ ଜଗତରେ ଆମେ କେମିତି ଚଳିବା, ସେଇଥିପାଇଁ ଭଗବାନ ଏସବୁ ଶାସ୍ତ୍ରକୁ ରଚନା କରିଛନ୍ତି। ଭଗବାନଙ୍କ ବିଶ୍ୱାସରୁ ଏ ଭୌତିକ ଜଗତ ସୃଷ୍ଟି ହେଉଛି, ଭଗବାନ ବିଶ୍ୱାସରୁ ଏ ବେଦ ମଧ୍ୟ ସୃଷ୍ଟି ହେଉଛନ୍ତି। କିନ୍ତୁ ଅନ୍ୟ ଯୁଗମାନଙ୍କରେ ସତ୍ୟ ପ୍ରଜା ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ସ୍ମୃତି ଶକ୍ତି ଗୋଟେ ପ୍ରଖର ଥିଲା, ସେମାନେ କେବଳ ଶୁଣିକିରି ମନେ ରଖୁଥିଲେ, ଶୁଣିକିରି ମନେ ରଖୁଥିଲେ, ସେଥିପାଇଁ ବେଦର ଗୋଟେ ନାମ ହେଉଛି ସ୍ମୃତି। କିନ୍ତୁ କଳିଯୁଗରେ ଆମର ସବୁ କମିଯାଉଛି, କଳିଯୁଗରେ ଖାଲି ଯେ ସ୍ମୃତି ଶକ୍ତି କମିଯିବ ତା ନୁହେଁ, ଆଠଟି ଜିନିଷ ଆମର କମି କମି ଯାଉଛି, ପ୍ରତିଦିନ କମୁଛି। ଭାଗବତ ଦ୍ୱାଦଶରେ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅଥ ସ୍ଥାନ ଦିନ ଧର୍ମ ସତ୍ୟ ସୌଚନ କ୍ଷମା ଦୟା କାଳିନ ପରିଣ ରାଜନ ସକ୍ଷନ୍ତି ଆୟୁ ବଳ ସ୍ମୃତି ଅନୁଦିନ। ପ୍ରତିଦିନ ଏ ଆଠଟି ଜିନିଷ କମି କମି ଯାଉଛି, ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବର ଏବଂ ସ୍ମୃତି ଶକ୍ତି। ତେଣୁ ଭଗବାନଙ୍କର ଜଣେ ଅବତାର ଆସିଲେ, ସେ ହେଉଛନ୍ତି ବ୍ୟାସଦେବ, ପରାଶର ଏବଂ ସତ୍ୟବତୀଙ୍କ ପୁତ୍ର ରୂପରେ ଆସିଲେ ଗାଁ ଆସିଲେ ଏ ସମସ୍ତ ଶାସ୍ତ୍ରକୁ ବିଧିବଦ୍ଧ କଲେ ସମସ୍ତ ଶାସ୍ତ୍ରକୁ ବିଧିବଦ୍ଧ କଲେ ସମସ୍ତ ଶାସ୍ତ୍ର ରଚନା କଲା ପରେ ଅନ୍ତିମରେ ସେ ବେଦାନ୍ତ ସୂତ୍ର ରଚନା କଲେ ବେଦାନ୍ତ ସୂତ୍ର ବେଦାନ୍ତ ସୂତ୍ରରେ 555 ସୂତ୍ର ରହିଛି ସବୁକିଛି ଜ୍ଞାନ ସେହି ସୂତ୍ର ଆକାରରେ ଦିଆଯାଇଛି ସୂତ୍ର ଦିଆଯାଇଛି ତେଣୁ ଏଇ ଯୋଉ ବେଦ ସମସ୍ତେ ପଢିପାରିବେ ନାହିଁ ବେଦ ସମସ୍ତେ ପଢିପାରିବେ ନାହିଁ ସମସ୍ତଙ୍କ ଅଧିକାର ନାହିଁ ତେଣୁ ବ୍ୟାସଦେବ ଚିନ୍ତା କଲେ ସ୍ତ୍ରୀ ଶୂଦ୍ର ଦୀନବନ୍ଧୁନା ତ୍ରୈମ ଶ୍ରୁତି ଗୋଚରା ତ୍ରିଲୋକମାନେ ଯେଉଁମାନେ ଶୂଦ୍ର ଶ୍ରେଣୀରେ ଅଛନ୍ତି ଯେଉଁମାନେ ଗୋଟିଏ ଉନ୍ନତ ଶ୍ରେଣୀରେ ଅଛନ୍ତି କିନ୍ତୁ ତାଙ୍କର ସେ ଗୁଣ ନାହିଁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏମାନଙ୍କର ଗୁଣ ନାହିଁ ଖାଲି ସେ କୋଳରେ ଜନ୍ମ ହୋଇଛନ୍ତି ସେମାନେ ପାଇଁ ସେମାନେ ବେଦ ଅଧ୍ୟୟନ କରିପାରିବେ ନାହିଁ ସେଥିପାଇଁ ତାଙ୍କ ପାଇଁ ଇତି ଭାରତ ମାଖ୍ୟାନ ରୂପେଣ ମୁନିନା କୃତମ ତାଙ୍କ ପାଇଁ କୃପା କରି ବ୍ୟାସମାନେ ଏଇ ଭାରତ ମହାଭାରତ ରଚନା କଲେ ମହାଭାରତରେ ସେ ଚିନ୍ତା କଲେ ମହାଭାରତ ରଚନା କରିବେ ଏବଂ କି ଲେଖିବେ କିଏ ତେଣୁ ସେ ଗଣେଶଜୀଙ୍କୁ ତାଙ୍କୁ ପ୍ରାର୍ଥନା କଲେ ଗଣେଶଜୀଙ୍କୁ କହିଲେ ଆପଣ ଟିକେ ଲେଖନ୍ତୁ ମୁଁ ଡାକୁଛି ଶ୍ଳୋକ ସବୁ କହିବି ତମେ ଲେଖିବ କିନ୍ତୁ ଗଣେଶଜୀ କହିଲେ ମୁଁ ଲେଖିବି ରାଜି ଅଛି କିନ୍ତୁ ଗୋଟିଏ କଣ୍ଡିସନ ଗୋଟେ ସର୍ତ୍ତ କ'ଣ ନା ମୋର ଲେଖନୀ କେତେବେଳେ ବନ୍ଦ ହେବ ନାହିଁ ଯଦି ବନ୍ଦ ହେବ ମୁଁ ଲେଖିବି ନାହିଁ ତେଣୁ ବ୍ୟାସଦେବ କହିଲେ ରଚନା କରିବ ଲେଖିବ ଯଦି ଚିନ୍ତା କରି ଲେଖିବ କ'ଣ ଲେଖୁଛ ବୁଝିକି ଲେଖିବ ତେଣୁ କହିଲା ବ୍ୟାସଦେବ ଗୋଟେ ଗୋଟେ କୁଟ କହିଛନ୍ତି କୁଟ ଶ୍ଳୋକରେ କିଭଳି ରହିଛି ତାର ତାତ୍ପର୍ଯ୍ୟ ସେ ବୁଝିବା ପାଇଁ ସମୟ ଲାଗିଲା ଗଣେଶଜୀଙ୍କୁ ଆମେ କ'ଣ ବୁଝିବା ତେଣୁ ତା ଭିତରେ ବ୍ୟାସଦେବ ଅନ୍ୟାନ୍ୟ ସବୁ ଶ୍ଳୋକ ସବୁ ରଚନା କଲେ 60 ଲକ୍ଷ ଶ୍ଳୋକ ରଚନା କଲେ ମହାଭାରତ 60 ଲକ୍ଷ 3 ବର୍ଷ ଲାଗିଥିଲା ତାଙ୍କୁ ରଚନା କରିବା ପାଇଁ ତେଣୁ ଦେବତାମାନେ ଆସି ପହଞ୍ଚିଗଲେ ଦେବତାମାନେ ବହୁତ ଉନ୍ନତ ସ୍ତରର ସେମାନେ ତାଙ୍କର ରହିଛି ସତ୍ୟଗୁଣ ରହିଛି ଆଧିକ୍ୟ ରହିଛି ତେଣୁ ସେମାନେ କିଛି ପ୍ରାର୍ଥନା କରିବାରେ ତାକୁ 30 ଲକ୍ଷ ଶ୍ଳୋକ ଦିଆଗଲା 30 ଲକ୍ଷ ଶ୍ଳୋକ ତା ପରେ ଆସିଲେ କିଏ ପିତୃଲୋକର ଦଶମାନେ ଆସିଗଲେ କହିଲେ ଆମକୁ କିଛି ଦିଅନ୍ତୁ ଭାଗବତ ମହାଭାରତ କିଛି ପ୍ରଦାନ କରନ୍ତୁ ଶ୍ଳୋକ ତେଣୁ ତାଙ୍କ ପାଇଁ 15 ଲକ୍ଷ ଶ୍ଳୋକ ତାଙ୍କୁ ଦିଆଗଲା 15 ଲକ୍ଷ ଶ୍ଳୋକ ତାପରେ ଗନ୍ଧର୍ବମାନେ ଆସିଲେ ଗନ୍ଧର୍ବମାନେ ଆସିବାରୁ ତାଙ୍କ ପାଇଁ ସେମାନେ ମଧ୍ୟ କିଛି ପ୍ରାର୍ଥନା କଲେ ତାଙ୍କୁ 14 ଲକ୍ଷ ଶ୍ଳୋକ ଦିଆଗଲା ତାପରେ ଆଉ 2 ଲକ୍ଷ ଶ୍ଳୋକ ରହିଲା ମାନବମାନଙ୍କ ପାଇଁ 2 ଲକ୍ଷ ଶ୍ଳୋକ ରହିଲା ଏଇ ଲକ୍ଷ ଶ୍ଳୋକ ଯେଉଁ ରହିଛି ମହାଭାରତ ଏଥିରେ 18ଟି ପର୍ବ ରହିଛି ତେଣୁ ଏ ଯେଉଁ ତା ଦେହରେ ଗୋଟେ ଭୀଷ୍ମ ପର୍ବ ରହିଛି ଏ ଭୀଷ୍ମ ପର୍ବରୁ 25ରୁ 42 ଏହି 18ଟି ଅଧ୍ୟାୟରେ ଭଗବତ ଗୀତା କୁହାଯାଇଛି 18ଟି ଅଧ୍ୟାୟରେ ଭଗବତ ଗୀତା କୁହାଯାଇଛି ତେଣୁ ଭଗବତ ଗୀତା ଯେଉଁମାନେ ପ୍ରାରମ୍ଭିକ ଭକ୍ତ ଯେଉଁମାନେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେଉଛନ୍ତି ତାଙ୍କ ପାଇଁ ଭଗବତ ଗୀତା କୁହାଯାଇଛି ସେଥିରେ ମଧ୍ୟ ସମସ୍ତ ଶାସ୍ତ୍ର ସାର ଜିନିଷ ରହିଛି ସର୍ବ ଉପନିଷଦ ଗାଭ ଯୋଦ୍ଧା ଗୋପାଳ ନନ୍ଦନ ପାଠ ବର୍ଷା ତୁଧିଭୋଗା ଯୁଦ୍ଧ ଗୀତା ବୋଧ ମହତ ସମସ୍ତ ଉପନିଷଦର ସାର ଏ ଭାଗବତ ଦିଆଯାଇଛି ଏ ଭଗବତ ଗୀତା ଦିଆଯାଇଛି ତେଣୁ ଭଗବତ ଗୀତା ଯେଉଁଠି ଶେଷ ହେଇଛନ୍ତି ଭଗବତ ଗୀତା 18ଟି ଅଧ୍ୟାୟ ରହିଛି 18ଟି ଅଧ୍ୟାୟରୁ ଅନ୍ତିମ ଅଧ୍ୟାୟରେ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି 3 ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ 3 ପ୍ରକାର ଜ୍ଞାନ ରହିଛି ତେଣୁ ଏ ଗୁହ୍ୟତମ ଜ୍ଞାନରେ ଭଗବାନ କହିଲେ ଅନ୍ତିମରେ କହିଲେ କଥା ଭଗବତ ଗୀତାରେ ସର୍ବ ଗୁହ୍ୟତମ ଗୁହ୍ୟ ଶୃଣୁମେ ପରମ ବଚ ଇଷ୍ଟି ଗୁଣମିତି ତତ୍ୱତ ହେ ଅର୍ଜୁନ ଯେତେ ମୁଁ ସବୁ ସବୁ ଜ୍ଞାନ ଦେଇଥିଲି 3 ପ୍ରକାର ଜ୍ଞାନ ମୁଁ ତୁମକୁ ଦେଇଛି ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ ଏ ଗୁହ୍ୟତମ ଜ୍ଞାନକୁ ମୁଁ ତୁମକୁ 9ମ ଅଧ୍ୟାୟରେ କହିଛି କିନ୍ତୁ ଆଉ ଥରେ ତୁମକୁ କହୁଛି ଶୁଣ ଯେହେତୁ ତା ମୋର ଅତ୍ୟନ୍ତ ପ୍ରିୟ
ज्ञानपाण सर्वधर्मान परित्यज्य मां एकम शरण ब्रज
सब धर्म त्याग करी मोर शरण रे जा योगी प्रकृत धर्म श्रेष्ठ धर्म तेणु जो भगवत गीता शेष होती से भागवत आरंभ होती भागवत कथ आज कह जो भगवत गीता शेष होती से भागवत आरंभ होती तेणु भागवत गोटे सब ज्ञान मत रही विस्तार भाव वर्णना कर भगवत गीता संक्षेप वर्णना कर भागवत विस्तार भाव वर्णना कर तेणु ये भागवत दसटी विषय रही दसटी विषय रही समस्त ज्ञान ये दसटी विषय रही सब कि ज्ञान रही कौन कौन ना स्वर्ग विसर्ग स्वर्ग कहते कमी भगवान सृष्टि करग विसर्ग कमी ब्रह्मांड विस्तार करग विसर्ग एवं तृतीय विषय हूँ स्थान स्थान पंचम स्कंद वर्णना कर स्थान आम ये श्लोक कह पंचम स्कंद पंचम स्कंद स्थान कौटी कौन पुरुष वर्ष से हनुमान जी रही पुरुष वर्ष यदि सी भगवान रामचंद्र आराधना कर श्लोक कह पूर्व आम इंट्रोडक्शन दौते तेणु से भाव में पोषण भगवान भक्त मान रक्षा करती पोषण ये षष्ठ स्कंद आसो पोषण कथा भगवान तक भक्त कमी रक्षा करती आ गए विषय हूँ उदय उदय कहे कर्म बासना आम जो कहते हैं प्रहलाद महाराज विषय कही सप्तम स्कंद वर्णना कर सप्तम स्कंद हूँ उदय कर्म बासना प्रहलाद शुभ बासना दान देता कहीं नारद मुनि कृपा प्राप्त होते कि पिता हिरण कशि को सनत कुमार चारी कुमार क्रोध प्राप्त होते क्रोधर अशुभ बासना जहाँ होता सप्तम स्कंद वर्णना कर अष्टम स्कंद वर्णना कर मनोत्तर मनोत्तर कहे ब्रह्मा गोटे दिन में 14 जन मनु वर्तमान जो आम मनु समय होती सप्तम मनु समय चलती वर्तमान प्रतिमान एक दिव्य युग रही गोटे दिव्य युग चिंता करना खाली कलिजुगर परिमाण हूँ 425,000 वर्ष 5,000 वर्ष जाते रही हिसाब करूँ आर दुई गुण हूँ द्वापर युगर परिमाण कलिजुगर 3 गुण हूँ 3 युगर परिमाण कलिजुगर 4 गुण हूँ सत्य युगर परिमाण ये सत्य त्रेत द्वापर कलि मिशिले लक्ष 43,20,000 वर्ष हम तेनाली भाव में ये कौन ये हूँ गोटे दिव्य युग ये भाव में 71 दिव्य युग रही गोटे मन आयुष हूँ 71 दिव्य युग तेनाली भाव में 7 मन चलीगले बर्तमान अष्टम मन 28 द्वापर सारी कड़ी चल कड़ी 5,500 वर्ष जाए आत कर तेनाली ये समय रही मनु समय मनु विषय में 6 परिवर्तन रोचे बर्तमान आम इलेक्शन होगा नुआ प्राइम मिनिस्टर आसिले नुआ चीफ मिनिस्टर आसिले से पुराणा थे सी आसिले मिनिस्ट्री चेंज होगा से मनु शासन में परिवर्तन हुए 6 परिवर्तन हुए ये सब अष्टम स्कंद वर्णना करतीमान समय भगवान भगवान अवतार आसती चतुर्थ मन समय भगवान अवतार आसते हरि जी गजराज उद्धार करते गजराज चिंता सब मन सामने विभिन्न लीला अष्टम स्कंद वर्णना कर नवम स्कंद भगवान
ମନୋକଣ ଈଶାନ କଥା ଭଗବାନ ଏବଂ ତାଙ୍କର ଭକ୍ତମାନ ବିଷୟରେ ନବମଶତକରେ ବର୍ଣ୍ଣନା କରାଯାଇଛି। ଦୁଇଟି ପ୍ରସିଦ୍ଧ ବଂଶ ରହିଛି, ଗୋଟେ ହେଉଛି ସୂର୍ଯ୍ୟବଂଶ, ଗୋଟେ ହେଉଛି ଚନ୍ଦ୍ରବଂଶ। ସେଥିରେ ସୂର୍ଯ୍ୟବଂଶ ବିଷୟରେ ବର୍ଣ୍ଣନା କରାଗଲା। ଏଇ ସୂର୍ଯ୍ୟବଂଶରେ ଭଗବାନ ରାମଚନ୍ଦ୍ର ଆସୁଛନ୍ତି। ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ। ତାପରେ କୃଷ୍ଣ, ଏଇ ଚନ୍ଦ୍ରବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି। ତେଣୁ ଦଶମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ। ଏଇ ଯେଉଁ ଦଶଟି ତତ୍ତ୍ୱ ରହିଛି, ଏଇ ନଅଟି ଯାକ ତତ୍ତ୍ୱ ଯାହାଙ୍କ ଉପରେ ଆଶ୍ରୟ କରନ୍ତି, ସେ ହେଉଛନ୍ତି ଆଶ୍ରୟ, ସେ ହେଉଛନ୍ତି ଭଗବାନ କୃଷ୍ଣ। ତାଙ୍କ ବିଷୟରେ ଦଶମ ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏକାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକ, ଏ କ'ଣ ମୁକ୍ତି, କେମିତି ମୁକ୍ତି ଜଗତରେ ମୁକ୍ତି ପାଇପାରିବେ। ଭଗବାନ ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ, ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ ଜ୍ଞାନ ଦେଇଛନ୍ତି, ଆଠାରୁ ଆଉ ଉନ୍ନତ ଜ୍ଞାନ ଦେଇଛନ୍ତି ଉଦ୍ଧବଙ୍କୁ ଭାଗବତ ଏକାଦଶ ସ୍କନ୍ଧରେ। ଦ୍ୱାଦଶ ସ୍କନ୍ଧ ହେଉଛି କ'ଣ, ସେ ହେଉଛି ନିରୋଧରେ ପ୍ରଳୟ ହେବ, ଚାରି ପ୍ରକାର ପ୍ରଳୟ କରିଛି। ଏବେ ଯେଉଁ ଫନି ହେଲା ଆମର କଟକ ଭୁବନେଶ୍ୱର ସେପଟ ସାଇଡ଼ରେ, ଏ ସାମାନ୍ୟ ପ୍ରଳୟ, ଏଇଭଳି ଭାବରେ ପ୍ରଳୟ ହେବ, ବହୁତ ପ୍ରକାର ପ୍ରଳୟ ରହିଛି, ଚାରି ପ୍ରକାର ପ୍ରଳୟ ରହିଛି। ଏ ଦ୍ୱାଦଶ ସ୍କନ୍ଧ ସବୁ ବର୍ଣ୍ଣନା କରାଯାଇଛି। ଏଇଭଳି ଭାବରେ ଏଇ ଦ୍ୱାଦଶ ସ୍କନ୍ଧ ଯେଉଁ ରହୁଛି ଭାଗବତର, ଯେଉଁଠି ଭଗବାନଙ୍କ ଶ୍ରୀ ଅଙ୍ଗ। ତେଣୁ ଆମେ ପଞ୍ଚମ ସ୍କନ୍ଧରେ ଏଇ କଥାଟି କହିବା, ଏଇ ଶ୍ଳୋକଟି ହନୁମାନଜୀ ଭଗବାନଙ୍କର ରାମଚନ୍ଦ୍ରଙ୍କର ସବୁବେଳେ ତାଙ୍କର ଭଜନ କରୁଛନ୍ତି। ହରେ କୃଷ୍ଣ କୃଷ୍ଣ ହରେ ହରେ,
ହରେ ରାମ 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 ହରେ ହରେ।
ତେଣୁ ରାମଚନ୍ଦ୍ର ପ୍ରାର୍ଥନା କରୁଛନ୍ତି, ଏଇ ଶ୍ଳୋକଟି କହୁଛନ୍ତି, ପ୍ରଭୁ ମଧ୍ୟାବତାର ଭଗବାନ ଯେଉଁ ଆସନ୍ତି, ସେ ଚିତ୍ ଜଗତରୁ ଏହି ମର୍ତ୍ତ୍ୟ ଲୋକକୁ ଆସନ୍ତି। ଏ ଭୌତିକ ଜଗତକୁ ମର୍ତ୍ତ୍ୟ ଲୋକ କୁହାଯାଏ, କାହିଁକି ନା ଏଠି ଜଣେ ଜନ୍ମ ହେଉଛନ୍ତି, ମୃତ୍ୟୁବରଣ କରିବ, ଏଠି ମର୍ତ୍ତ୍ୟ ଲୋକ ଯାହା ତ ସେଇ ଯୁବ ମୃତ୍ୟୁ, ଜଣେ ଜନ୍ମ ନେଉଛନ୍ତି ତା ମୃତ୍ୟୁ ନିଶ୍ଚିନ୍ତ, ଏବଂ ଯୁବ ମୃତ୍ୟୁ ସେ ଜନ୍ମ, ଯାହା ତ ସେଇ ଯୁବ ମୃତ୍ୟୁ ଯୁବ ଜନ୍ମ ମୃତ, ଜଣେ ମୃତ ହେବା ମାନେ ସେ ପୁଣି ଉପରେ ଜନ୍ମ ନେବ, ପୁନରପି ଜନନ ପୁନରପି ମରଣ ପୁନରପି ଜନନୀ ଜଠରେ ଶୟନ, ଶଙ୍କରାଚାର୍ଯ୍ୟରେ ରଚନା କରିଛନ୍ତି। ଆମେ ଯେତେ ଦିନ ପର୍ଯ୍ୟନ୍ତ ଭଗବାନଙ୍କ ଶରଣରେ ଯିବା ନାହିଁ, ସେତେ ଦିନ ପର୍ଯ୍ୟନ୍ତ ଏଇ ଭୌତିକ ଜଗତରେ ଘୁରି ବୁଲୁଥିବା। ତେଣୁ ଏଇ ମର୍ତ୍ତ ଜଗତ, ସେଠି ଏ ଭୌତିକ ଜଗତ ମର୍ତ୍ତ ଜଗତ ବୋଲି କହିଲେ ଭଗବତ ଗୀତାରେ ନବମ ଅଧ୍ୟାୟରେ ଭଗବାନ କହିଲେ। ମର୍ତ୍ତ ଜଗତକୁ କେଉଁମାନେ ଆସନ୍ତି ନା, ଅଶ୍ରଦ୍ଧାନ ପୁରୁଷା ଧର୍ମଶାସ୍ତ୍ର ପରମ ତପ ଅପ୍ରାପ୍ୟ ମା ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତମାନେ। ଭଗବାନଙ୍କ ଉପରେ ଯଦି ଆମେ ବିଶ୍ୱାସ କରିବା ନାହିଁ, ଭରସା କରିବା ନାହିଁ, ଏଇ ଭଗବାନ ଯେଉଁ ଧର୍ମ ଦେଇଛନ୍ତି ସେ ଧର୍ମକୁ ଗ୍ରହଣ କରିବା ନାହିଁ, ତାହେଲେ ଭଗବାନଙ୍କ ପ୍ରାପ୍ତ ହେଇପାରିବା ନାହିଁ। ତେଣୁ ଆମେ ଭୌତିକ ଜଗତକୁ ଆସିବା, ଅପ୍ରାପ୍ୟ ମା ନିବର୍ତ୍ତନ୍ତେ, ଏ ଭୌତିକ ଜଗତକୁ ପୁଣି ଆସିବା। ମୃତ୍ୟୁ ସଂସ୍ଥା ହେଉଛି ମୃତ୍ୟୁ ସଂସ୍ଥା, ମୃତ୍ୟୁ ସଂସ୍ଥା ମୃତ୍ୟୁବରଣ କରିବେ, ପୁଣି ଜନ୍ମ ନେବେ, ମୃତ୍ୟୁବରଣ ପୁଣି ଜନ୍ମ, ଏଇଭଳିଆ ଚାଲିଥିବ। ତେଣୁ ଭଗବାନ ସେଥିପାଇଁ ଏ ଶାସ୍ତ୍ରମାନଙ୍କୁ ଦେଇଛନ୍ତି, ସାଧୁମାନେ ଆସୁଛନ୍ତି, ଭଗବାନ ନିଜେ ମଧ୍ୟ ଆସୁଛନ୍ତି, ମର୍ତ୍ତା ଅବତାର ଭଗବାନ ବିଭିନ୍ନ ଯୁଗରେ ସବୁ ଆସନ୍ତି। ଭଗବତ ଚତୁର୍ଥ ଅଧ୍ୟାୟ ଭଗବାନ କହିଲେ, ଯଦା ଯଦି ଧର୍ମସ୍ୟ ଗ୍ରାମୀଣ ଭଗତି ଭାରତ ଅଦୃଷ୍ଟ ମଦନ୍ଦସ୍ୟ ତଦତ୍ ମାନ ସୁଜାମି ହରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ପ୍ରତି ଯୁଗରେ ସେ ଆସନ୍ତି, ସାଧୁମାନଙ୍କୁ ପରିତ୍ରାଣ କରନ୍ତି। ଆଜି ଆମେ ଯେଉଁ ଭଗବାନ କଥା କହୁଛେ, ଏଥିରେ ସାଧୁମାନେ ଆନନ୍ଦିତ ହୁଅନ୍ତି, ଭଗବାନ କଥାରେ ସେମାନେ ଆନନ୍ଦିତ ହୁଅନ୍ତି। ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଭଗବାନଙ୍କୁ ବିନାଶ କରନ୍ତି, ତାଙ୍କୁ ବିନାଶ କରି ତାଙ୍କୁ କିଛି ନିଷ୍ଠୁରତା ଆଚରଣ କରନ୍ତି ନାହିଁ, ତାଙ୍କୁ କୃପା କରନ୍ତି। ଯାହାଙ୍କୁ ଭଗବାନ ହତ୍ୟା କରନ୍ତି ତାଙ୍କୁ ଗତି ପ୍ରଦାନ କରନ୍ତି, ଉତ୍ତମ ଗତି ପ୍ରଦାନ କରନ୍ତି, ଅତାରି ଗତିଦାୟକ, ସେଥିପାଇଁ ଭଗବାନଙ୍କୁ ଗୋଟେ ନାମ, ତାକୁ ଉନ୍ନତ ଗତି ପ୍ରଦାନ କରନ୍ତି ଏବଂ ଭଗବାନ ଧର୍ମ ସ୍ଥାପନ କରନ୍ତି। ସେ କଥା ହନୁମାନଜୀ କହୁଛନ୍ତି, ମର୍ତ୍ତ୍ୟା ଅବତାର ପ୍ରିୟ ମର୍ତ୍ତ୍ୟ ଶିକ୍ଷଣ ପ୍ରଭୁ, ପ୍ରଭୁ ଆପଣଙ୍କୁ ଆସୁଛନ୍ତି, ଏ ମର୍ତ୍ତ୍ୟ ଶିକ୍ଷା ପ୍ରଦାନ କରୁଛନ୍ତି। ଭଗବାନ ରାମଚନ୍ଦ୍ର ଆଦର୍ଶ ଯେଉଁ ମର୍ଯ୍ୟାଦା ସ୍ଥାପନ କରିଛନ୍ତି, ଶିକ୍ଷା ପ୍ରଦାନ କରିଛନ୍ତି, କେବେ ଆମେ ଜାଣେ ଜୀବନଯାପନ କରିବେ, ସାମାଜିକ ଭାବରେ କେମିତି ଜୀବନଯାପନ କରିବେ, ମଧ୍ୟ ଶିକ୍ଷା ପ୍ରଦାନ କରିଛନ୍ତି ଭଗବାନ, ମଧ୍ୟ ଶିକ୍ଷଣ ପ୍ରଭୁ ରକ୍ଷ ବୋଧାୟ ନ କେବଳ ବିଭୁ, ପ୍ରଭୁ ଆପଣ ସବୁ ବିଭୁ, ଭଗବାନ ସବୁ ବିଭୁ, ଆମେ ହେଉଛି ଭଗବାନ ହେଉଛି ଅନଲିମିଟେଡ଼, ତାଙ୍କର ସୀମା ନାହିଁ, ଅସୀମ ସେ ଅନନ୍ତ ବ୍ୟକ୍ତି ଭଗବାନ, ଆମର ରହିଛି ଆମ ଅଣୁ, ଆମର ଅର୍ଥ ରହିଛି, ଆମେ ଅଣୁ ଅନଲିମିଟେଡ଼ ନୁହଁ, ଲିମିଟେଡ଼ ଅଣୁ, ଭଗବାନ ସବୁ ବିଭୁ, ସବୁ କାର୍ଯ୍ୟ ଭଗବାନଙ୍କ ବିଭୁ, ଯେଉଁ କାର୍ଯ୍ୟ କଲେ ଭଗବାନ, ଯେଉଁ ସେତୁବନ୍ଧ ସ୍ଥାପନ କଲେ ଏଇଟା କେହି କରିପାରିବେ ନାହିଁ, ସେତୁବନ୍ଧ ସ୍ଥାପନ କରିଥିଲେ ଭଗବାନ, କାରଣ ପଛରେ ପାଣିରେ ପକେଇଲେ ସେ ବୁଡ଼ିଯିବ, ରାଜା ଥିଲେ, ମହାରାଜ ସେ କହୁଥିଲେ କଥା, ରାଜା ଥିଲେ, ତାଙ୍କ ନାଁ ହେଉଛି ରାମଚନ୍ଦ୍ର, ଭଗବାନ ରାମଚନ୍ଦ୍ର କଥା ନୁହେଁ, ଆଉ ଜଣେ ରାଜା ସେଥିରେ ରାଜା, ତେଣୁ ସିଏ ତାହେଲେ ସେ ବ୍ରାହ୍ମଣ ମାନଙ୍କୁ ଡାକିଲେ, ଖାଇବାର ବ୍ୟବସ୍ଥା କରିଥିଲେ, ଭୋଜି ବ୍ୟବସ୍ଥା କରିଥିଲେ, ତେଣୁ ସେ ଯେତେବେଳେ ଖାଇବା ପାଇଁ ସେ ବସିଛନ୍ତି ବ୍ରାହ୍ମଣ ମାନେ, ସେ କେବେ ତୁମକୁ ଖାଇବାକୁ ଦେବି ଯେ କିନ୍ତୁ ଗୋଟିଏ ସର୍ତ୍ତରେ ଦେବି, କ'ଣ ନା ମୁଁ ଶୁଣିଥିଲି ଜଣେ ବ୍ରାହ୍ମଣ ଥିଲେ ଅଗସ୍ତ୍ୟ ଋଷି, ଯେକି ସମୁଦ୍ରକୁ ପାନ କରିଦେଇଥିଲେ ଅଗସ୍ତ୍ୟ ଋଷି, ତେଣୁ ଆପଣମାନେ ସବୁ ରାମ ଅଛନ୍ତି, ଆଉ ଏଠି ଗୋଟେ ସାଇଡ଼ରେ ଗୋଟେ ରହିଛି ଜଳ, ପାନ ରହିଛି ଜଳ କ'ଣ ରହିଛି, ସେ ଜଳକୁ ଯେତେବେଳେ ପାନ କରିଦେବେ କାରଣ ମୁଁ ଖାଇବା ବ୍ୟବସ୍ଥା କରିବି, ତେଣୁ ଶହେ ଭିତରେ କିଏ ପାନ କରିବି, ତେଣୁ ଆଉ ସମସ୍ତେ ବ୍ରାହ୍ମଣମାନେ ଯେତେବେଳେ ବସିଛନ୍ତି ମନ୍ଦିରରେ ବସିଛନ୍ତି, ଜଣେ ଚତୁର ବ୍ରାହ୍ମଣ ଥିଲେ ଭଗବାନ ଭକ୍ତ ଯିଏ ସବୁବେଳେ ସେ ସବୁ ବୁଦ୍ଧିମାନ ବ୍ୟକ୍ତି, ଭଗବାନ ଭକ୍ତ ସେମାନେ ସବୁ ସବୁ ବୁଦ୍ଧି ଭଗବାନ ପ୍ରଦାନ କରନ୍ତି, ଭଗବତ ଦଶମଠାରେ ଭଗବାନ କହିଲେ ଦଦାମି ବୁଦ୍ଧି ଯୋଗନ ତା ଜେନ ମାନ ବଜାନ୍ତି, ଏମାନେ ଭଗବାନଙ୍କ ସ୍ଥାନରେ ଯିବେ, ଭଗବାନ ବୁଦ୍ଧି ପ୍ରଦାନ କରିବେ, ଯାହାଫଳରେ କି ଆମେ ଭଗବାନ ପ୍ରାପ୍ତ ହେବା, ତେଣୁ ସେ କହିଲେ ମହାରାଜ ଆପଣ ଯଦି ମୋତେ ଅଭୟ ପ୍ରଦାନ କରିବେ ତାହେଲେ ମୁଁ ମଧ୍ୟ ଗୋଟେ କଥା କହିବାର ଅଛି, ନା ତମେ ପିଇପାରିବ, ନା ପିଇବା କଥା ମୁଁ କହିବି ଯେ ଆପଣ ଆଉ ଗୋଟେ ସର୍ତ୍ତ ରହିବି, ମୁଁ ପିଇଦେବି କିନ୍ତୁ ଗୋଟେ ସର୍ତ୍ତରେ ପିଇବି, ନା କ'ଣ ନା ଜଣେ ରାଜା ଥିଲେ ଭଗବାନ ରାମଚନ୍ଦ୍ର, ଆପଣ ଜାଣିଥିବେ ଆପଣଙ୍କ ନାଁ ପବିତ୍ର ହେଲେ ନା, ଭଗବାନ ରାମଚନ୍ଦ୍ର ଜାଣିଛି ନା, ସିଏ ସେତୁବନ୍ଧ ନିର୍ମାଣ କରି ପଥର ପକେଇ ଦେଇଥିଲେ, ଜଳରେ ପଥର ଭାସିଥିଲା ନା, ହଁ ଭାସିଥିଲା ନା, ମୁଁ ଏଇ ଶାଳ ଆମକୁ ଆଣିଛି, ଆପଣ ଏଠି ବସେଇ ଦିଅନ୍ତୁ ଏ ଜଳରେ, ତାହେଲେ ମୁଁ ଜାଣିଲି ଆପଣ ପ୍ରକୃତ କ୍ଷେତ୍ରୀୟ, ସେତେବେଳେ ସେ ରାଜାଙ୍କ ଯାଇକି ବୁଝି ସ୍ଥିର ହେଲା, ନିଜର ଗୁରୁ ବୁଝିପାରିଲେ, ତେଣୁ ଭଗବାନ ଏହିଭଳି ଭାବରେ ଯେଉଁ ପ୍ରାକୃତିକ ନିୟମକୁ ଭଗବାନ ବଦଳେଇ ଦେଇପାରିବେ, ଅକର୍ତ୍ତୁମ କର୍ତ୍ତୁମ ଅକର୍ତ୍ତୁମ ସର୍ବଥା କର୍ତ୍ତୁମ ସମର୍ଥ, ଇଏ ହେଉଛନ୍ତି ଭଗବାନ, ସବୁକିଛି ଯିଏ କରିପାରିବେ ସେ ହେଉଛନ୍ତି ଭଗବାନ, ତେଣୁ ଭଗବାନ ରାମଚନ୍ଦ୍ର ସେତୁ ବନ୍ଧ ସ୍ଥାପନ କଲେ, ପଥର ଭାସିଲା ଜଳରେ ନବୁଡ଼ିକି ପଥର ଭାସିଲା, ଭଗବାନ ବ୍ୟବସ୍ଥାରେ ଭୌତ ଜଗତ ସବୁ ଭାସୁଛି, ଭୌତ ଜଗତ କେମିତି ରହୁଛି, ସେ ଭାସି ଭାସିକି ରହୁଛି ସବୁ ଭଗବାନ ଭାସୁଛନ୍ତି, ତାଙ୍କର ଶକ୍ତି ମାଧ୍ୟମରେ ଧାରାୟଣ ଅହମ୍ବଦଶା, ଭଗବତ ଗୀତା ପଦ୍ମଠାରେ ଭଗବାନ କହିଲେ ଗ୍ରାମ ବିଶ୍ୱ ଭୂତାନି ଧାରାୟଣି ଅହମ୍ବଦଶା କୃଷ୍ଣାନି ଚୌଷଧି ସର୍ବା ସୋମଭୂତା ରସାତ୍ମକ, ଭଗବାନ ଭୌତିକ ଜଗତ ରହିଥିବାରୁ ଏ ଭୌତିକ ଘୁରି ବୁଲୁଛି, ଭାସି ଭାସୁଛି ଭଗବାନଙ୍କର ଶକ୍ତିରେ, ଭଗବାନ ସବୁକିଛି କରିପାରିବେ, ତେଣୁ ହନୁମାନଜୀ କହୁଛନ୍ତି ପ୍ରଭୁ ଆପଣ ସବୁ ବିଭୁ, ଆପଣଙ୍କର ଲିମିଟ୍ ନାହିଁ, ଏତିକି ଆପଣଙ୍କର ଶକ୍ତି ବା ଏତିକି ଆପଣଙ୍କର କାର୍ଯ୍ୟକ୍ରମ ରହିଛି, ନା ଅନଲିମିଟେଡ଼ କହିହେବ ନାହିଁ ଭଗବାନ କେତେ ଶକ୍ତି ରହିଛି, ଯେତେବେଳେ ଯେଉଁମାନେ ଆବଶ୍ୟକତା କରୁଛନ୍ତି ସେଇଟାକୁ ଦେଖାଉଛନ୍ତି ପ୍ରଦର୍ଶନ କରୁଛନ୍ତି, ସେ ହେଉଛନ୍ତି ବିଭୁ ଅନନ୍ତ, ସେ ତାଙ୍କର ଅନନ୍ତ ଶକ୍ତି ରହିଛି ବିଭୁ, ମତ୍ୟାବତାର ହୁଏ ମତ୍ୟ ଶିକ୍ଷଣ ପ୍ରଭୁ, ଆପଣ ମତ୍ୟବାସୀମାନଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି, ରାମରାଜ୍ୟ ଭଗବାନ ସ୍ଥାପନ କରିଥିଲେ, ରାମରାଜ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ କଣ୍ଠୁଛନ୍ତି ରାମରାଜ୍ୟ ପାଇଁ, ରାମରାଜ୍ୟ ବିଷୟରେ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ରାମରାଜ୍ୟ କିଭଳି ଥିଲା, ରାମରାଜ୍ୟ ଗୋଟେ ଶ୍ଳୋକରେ କହିଛନ୍ତି, ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ରାମରାଜ୍ୟ କିଭଳି ଥିଲା ନା, ନାଭି ବ୍ୟାଧି ଜରା ଗ୍ଲାନି
କାହାର କୌଣସି ମନସ୍ତାପ ନଥିଲା ନା ଆଦି ଆଦି ଆଜିକାଲି ମନସ୍ତାପ ଆଜିକାଲି ବିଭିନ୍ନ ପ୍ରକାର ଟେନସନ୍ ସବୁ ହେଇ ବିଭିନ୍ନ ପ୍ରକାର ରୋଗ ସବୁ ବାହାରୁଛି କାରଣ ମନସ୍ତାପ ସବୁ ରହିଛି ବିଭିନ୍ନ ପ୍ରକାର ମନସ୍ତାପ ରହିଛି ଚିନ୍ତା ବହୁତ ପ୍ରକାର ଚିନ୍ତା ରହିଛି ତେଣୁ ବ୍ଲଡ୍ ପ୍ରେସର ଇତ୍ୟାଦି ରୋଗ ସବୁ ରହୁଛି କିନ୍ତୁ ଭଗବାନ ରାମଚନ୍ଦ୍ରଙ୍କ ସମୟରେ କୌଣସି ମନସ୍ତାପ ନଥିଲା ନା ଆଦି ବ୍ୟାଧି ମଧ୍ୟ କାହାର ନଥିଲା ବ୍ୟାଧି କହିଲେ ରୋଗ ବିଭିନ୍ନ ପ୍ରକାର ରୋଗ ରହିଛି କେତେ ପ୍ରକାର ରୋଗ ସବୁ ନୂଆ ନୂଆ ରୋଗ ବାହାରୁଛି ଯେତେ ରିସର୍ଚ୍ଚ ହେଉଛି ଯେତେ ଔଷଧ ବାହାରୁଛି ସେତେ ନୂଆ ନୂଆ ରୋଗ ବାହାରୁଛି ଭଗବାନ ରାମଚନ୍ଦ୍ର ସମୟରେ ବ୍ୟାଧି ନଥିଲା କାହାକୁ ରୋଗ ନଥିଲା ନା ଆଦି ବ୍ୟାଧି ଜରା କୌଣସି ବ୍ୟକ୍ତି ବୃଦ୍ଧ ହେଉନଥିଲେ ଜରା କୌଣସି ବ୍ୟକ୍ତି ବୃଦ୍ଧ ହେଉନଥିଲେ ସମସ୍ତେ ଯୁବକ ଭଳି ରହୁଥିଲେ ପ୍ରକୃତରେ ଆମେ ସମସ୍ତେ ଆମର କୌଣସି ଏଜ୍ ନାହିଁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ନ ଜାୟତେ କ୍ରିୟତେ ବା କଦାଚିତ୍ ନାୟନ ବୃଦ୍ଧ ଅଧିକାବାନ ଭୟ ଅଜୋ ନିତ୍ୟ ଶାଶ୍ୱତ ପୁରାଣ ନ ହନ୍ୟତେ ହନ୍ୟମାନ ଶରୀରେ ଆମେ ପ୍ରକୃତରେ ବୃଦ୍ଧ ନୁହଁ କି ବାଳକ ନୁହଁ ଆମେ ହେଉଛୁ ସେଭଳି ନିତ୍ୟ ଭଗବାନ ଯେଉଁଭଳି ଭାବରେ ନିତ୍ୟ ଆମେ ମଧ୍ୟ ସେଇଭଳି ଭାବରେ ନିତ୍ୟ କିନ୍ତୁ ଏ ଭୌତିକ ଶରୀର ପ୍ରାପ୍ତ ହୋଇଥିବାରୁ ଆମେ ବୃଦ୍ଧ ହେଉଛେ ତେଣୁ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ପ୍ରଜାମାନେ ସବୁ ଚିତ୍ ଶରୀର ପ୍ରାପ୍ତ ହୋଇଥିଲେ ଭଗବାନ ଯେଉଁଭଳିଆ ସଚ୍ଚିଦାନନ୍ଦଙ୍କର ଶରୀର ସେମାନଙ୍କ ମଧ୍ୟ ସେହିଭଳି ଭାବରେ ଶରୀର ଥିଲା ବାର୍ଦ୍ଧକ ଆସୁନଥିଲା ରୋଗ ଆସୁନଥିଲା ନାଗି ବ୍ୟାଧି ଯାହା ଗ୍ଲାଣୀ କୌଣସି ମନସ୍ତାପ ମଧ୍ୟ ନଥିଲା ଗ୍ଲାଣୀ ଏବଂ ଦୁଃଖ ମଧ୍ୟ ନଥିଲା ଦୁଃଖ କୌଣସି ଦୁଃଖ ନଥିଲା ଆନନ୍ଦ ରହିଥିଲେ ସମସ୍ତେ କୌଣସି ଶୋକ ନଥିଲା ଶୋକ କ'ଣ ନା ଅତୀତ ପାଇଁ ଶୋକ କରୁଛେ ଆମର କିଛି ଜିନିଷ ଅଛି ମୂଲ୍ୟବାନ ଜିନିଷ ଯଦି ହଜିଗଲା ସେଥିପାଇଁ ଆମେ ଶୋକ କରୁଛେ ସେମାନଙ୍କର କୌଣସି ଶୋକ ନଥିଲା ନା ବି ବ୍ୟାଧି ଜରା ଗ୍ଲାଣୀ ଦୁଃଖ ଶୋକ ଭୟ ଭୟ ମଧ୍ୟ କାହିଁ ନଥିଲା ଭୟଟା ହେଉଛି ଭବିଷ୍ୟତ ପାଇଁ କେତେବେଳେ ମୃତ୍ୟୁ ମୃତ୍ୟୁର ଭୟଟା ହେଉଛି ସବୁଠୁ ବଡ଼ ଭୟ ଭବିଷ୍ୟତରେ କ'ଣ ଅସୁବିଧା ହେବ ଏଇଟା ଭୟ କୁହାଯାଏ କାହାର କିଛି ଭୟ ନଥିଲା କାରଣ ଭଗବାନ ଅଛନ୍ତି ତାଙ୍କର କାହା ତାଙ୍କର ତାଙ୍କର ଆଶ୍ରୟ ସେ ଭଗବାନର ଆଶ୍ରୟ ନେଇଛନ୍ତି କାହାର କୌଣସି ଭୟ ନାହିଁ ନିର୍ଭୟ କେମିତି ହେଇଥିଲେ ସେଥିପାଇଁ ଭଗବତ ଷୋଡ଼ଶ ଅଧ୍ୟାୟରେ ଦୈବଗୁଣ ବିଷୟରେ ଯେତେବେଳେ ଭଗବାନ କହୁଛନ୍ତି ପ୍ରଥମ କହୁଛନ୍ତି ଅଭୟ ଭଗବାନ ସହିତ ଅଭୟ ପ୍ରଦାନ କରିବେ ଗଜରେ ମନ ଶ୍ରୀନନ୍ଦନ ଅଭୟ ଚରଣର ବିନ୍ଦରେ ହେ ଭଜ ହୋରେ ମନ ଶ୍ରୀନନ୍ଦନ ଅଭୟ ଚରଣର ବିନ୍ଦରେ ଦୁର୍ଲଭ ମାନବ ଜନମ ସତ ସଙ୍ଗେ ଦୁର୍ଲଭ ମାନବ ଜନମ ସତ ରେ ମନ ଶ୍ରୀନନ୍ଦନ ଅଭୟ ଚରଣର ବିନ୍ଦରେ
ନନ୍ଦନ ନନ୍ଦନ ଅଭୟ ଚରଣର ବିନ୍ଦରେ परिजन इत प्रियत पर अति सुरे
ये दाना जाओ बना पता परिजन इत प्रियत पर अति सुरे
कमल दल दल जीवन कल मला कमल दल दल
ଭଗବାନ ଯୋଉ ଆସନ୍ତି ସେ କଥା କହୁଛନ୍ତି ଯେ ସ୍ୱାତ୍ମନ ଭଗବାନ ରାମଚନ୍ଦ୍ର ରାମ ରାମଚନ୍ଦ୍ର ଅର୍ଥ ହଉଛି ରାମ ରାମ କି ରାମ କି ରମେ ରାମ ମନ ରମେ ଇତି ରାମ କଲେ ନାଶ ପରମ ବ୍ରହ୍ମ ଅଭିଜିତି ରାମଚନ୍ଦ୍ର ଅର୍ଥ ହଉଛି ଏଇଟା ରାମ ରାମ କି ରାମ କି ରମେ ରାମ ଭଗବାନ ରାମ ଅର୍ଥ ହଉଛି ଆନନ୍ଦ ରାମ ରମେ ରାମ ମନ ରମେ ଭଗବାନ ରାମଙ୍କର ଗୋଟିଏ ନାମ ବିଷ୍ଣୁଙ୍କର 1000 ନାମ ସହିତ ସମାନ ଭଗବାନ ବିଷ୍ଣୁଙ୍କର 1000 ନାମ ହେଲେ ଯେଉଁ ଫଳ ପାଇବା ଭଗବାନ ରାମଙ୍କର ଗୋଟିଏ ନାମ ନେଇଗଲେ ସେଇ ଫଳ ପ୍ରାପ୍ତ ହେଲେ ଏଇଟା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ବିଷ୍ଣୁଙ୍କର ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ପରା ନାହିଁ ସହସ୍ର ନାମ ବିଷ୍ଣୁଙ୍କର ସହସ୍ର ନାମ ରହିଛି ତା ସହିତ ଭଗବାନ ରାମଙ୍କର ଗୋଟିଏ ନାମ ହେଉଛି ପରା ମାନେ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ ପରା ମାନେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ପରା ମାନେ ତେଣୁ ରାମ ସତରେ ଆନନ୍ଦ ରହିଛି ରାମ ରାମେ କି ରାମେ କି ରମେ ରାମ ମନୋରମେ ଇତି ରାମ ସତେ ନାସୁ ପରମ ବ୍ରହ୍ମ ଇଏ ହେଉଛି ରାମ ସତର ଅର୍ଥ ହେଉଛି ପରମ ବ୍ରହ୍ମ ହେଉଛନ୍ତି ଭଗବାନ ରାମ ତେଣୁ ସେ ହେଉଛି ସ୍ୱାତ୍ମନି ସେ ନିଜେ ଆନନ୍ଦିତ ରହୁଛନ୍ତି ସବୁବେଳେ ରାମ ସେ ସବୁବେଳେ ଆନନ୍ଦ ସଚିଦାନନ୍ଦ ଭଗବାନ ଏବଂ ଆମେ ଯଦି ଭଗବାନଙ୍କର ନାମ ନେବା ଆମେ ମଧ୍ୟ ସେହିଭଳି ଭାବରେ ଆନନ୍ଦ ପ୍ରାପ୍ତ ହେବା
ଶ୍ରୀରାମ ଜୟ ରାମ ଜୟ ଜୟ ରାମ 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 ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ଭଗବାନଙ୍କ ରାମ ନାମ ନେଲେ ଜଣେ ଆନନ୍ଦ ହେବ ସେ କଥା କହୁଛନ୍ତି ସେ ନିଜେ ଆନନ୍ଦ ଆତ୍ମାରେ ଆନନ୍ଦିତ ହୁଅନ୍ତି ଭଗବାନ ରାମ ତେଣୁ ତାଙ୍କର ନାମ ଯେଉଁମାନେ ସେମାନେ ମଧ୍ୟ ସେଇଭଳି ଭାବରେ ଆନନ୍ଦିତ ହେବେ କିନ୍ତୁ ଭଗବାନ ସୀତା ପୁତାନି ଦର୍ଶନାଥ ସ୍ୱରସ୍ୟ ଭଗବାନ ଶିକ୍ଷା ଦେଲେ ପ୍ରତ୍ୟ ଶିକ୍ଷଣ ଏଇଟା ଶିକ୍ଷା ହେଉଛି ପାଇଲା ସୀତା ପୁତାନି ଯେତେବେଳେ ରାବଣ ନେଇଗଲେ ସୀତାଙ୍କୁ ସେ ଭଗବାନ ବ୍ୟସନାନି ଭଗବାନ କେତେ କ୍ରନ୍ଦନ କରିଛନ୍ତି ଥରେ ଶିବଜୀ ଏବଂ ତାଙ୍କ ପତ୍ନୀ ସତୀ ଆସୁଛନ୍ତି ମଳୟ ପର୍ବତରେ ଅଗସ୍ତ୍ୟ ଋଷିଙ୍କ ଠାରୁ ଭଗବାନ କଥା ଶ୍ରବଣ କରିଥିଲେ ସୁରୀକ୍ଷା ଆସୁଛନ୍ତି ଏ ସମୟରେ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣ ସହିତ ହା ସେତେ କ୍ରନ୍ଦନ କରିକରି ଯାଉଛନ୍ତି ତେଣୁ ଯେତେବେଳେ ଶିବଜୀ ଦେଖିଲେ ଭଗବାନଙ୍କୁ ତାଙ୍କ ପ୍ରିୟ ଭଗବାନ ତାଙ୍କୁ ପ୍ରଣାମ କଲେ ତେଣୁ ସତୀଦେବୀ କହିଲେ କାହାକୁ ପ୍ରଣାମ କରୁଛ ପ୍ରଭୁ ମୋର ଯାହା କହିଲି ତମେ ପଚାରୁଛ ସବୁବେଳେ ତମର ପ୍ରଭୁ କିଏ କିଏ ହେଉଛନ୍ତି ସେ ମୋର ପ୍ରଭୁ ତମର ନାମ ସେ ପ୍ରଭୁ ନାଇଁ କିଏ ପ୍ରଭୁ ତମର ଏଭଳି ଭାବରେ ପତ୍ନୀଙ୍କ ଜୀବନରେ ବୃକ୍ଷ ଲତାମାନେ ପଚାରୁଛନ୍ତି ମୋର ପତ୍ନୀଙ୍କ ପରିସ୍ଥିତି ବୋଲି ପଚାରୁଛନ୍ତି କି ଭଗବାନ ସେ ବିଶ୍ୱାସ କରିପାରିବେ ନାହିଁ ତେଣୁ ଶିବଜୀ କହିବେ ଠିକ୍ ଅଛି ତମେ ଯଦି ବିଶ୍ୱାସ କରୁନାହାନ୍ତି ତାହେଲେ ତମେ ପରୀକ୍ଷା କର ପରୀକ୍ଷା କରି ଜାଣିବ ଭଗବାନଙ୍କୁ ନାହିଁ ତେଣୁ ଶିବ ପାର୍ବତୀ ସୀତାଦେବୀ ଗଲେ ସତୀଦେବୀ ଗଲେ କେମିତି ପରୀକ୍ଷା କରିବେ ନା ନିଜକୁ ସୀତାରେ ପରିଣତ କରିଦେଲେ ସତୀ ସୀତାଙ୍କ ରୂପ ଧାରଣ କଲେ ଭାବିଲେ ଇଏ ଯଦି ଭଗବାନ ହେଇଥିବେ ତାହେଲେ ଜାଣିପାରିବେ ନା ଭଗବାନ ଜାଣିପାରିବେ ନାହିଁ ମୋତେ ସତୀ ସୀତା କହିବେ ତେଣୁ ଯାଇ ପହଞ୍ଚନ୍ତି ଭଗବାନ ରାମଚନ୍ଦ୍ର ଦେଖିଲେ ଭଗବାନ ଭଗବାନ ଲୀଳା ପ୍ରତ୍ୟ ଶିକ୍ଷଣ ଆମକୁ ଶିକ୍ଷା ଦେବା ପାଇଁ ଲୀଳା କରିଛନ୍ତି ଭଗବାନ ତେଣୁ ସେ କହିଲେ ଦେବୀ ଆପଣ କଣ ଏତିକା କରୁଛନ୍ତି ଆଉ ଶିବଜୀ କୁଆଡ଼େ ଗଲେ ଯେତେବେଳେ ଏତିକି ଶୁଣିଦେଲେ ସତୀଦେବୀଙ୍କର ମଟନ ଗୁରୁ ହେଇଗଲା କଣ କରିବେ ଯାହାକୁ ପଳେଇ ଆସିଲୁ ଭଗବାନ ରାମଚନ୍ଦ୍ର ପ୍ରଣାମ କରୁଛନ୍ତି ତାଙ୍କୁ ରାମଚନ୍ଦ୍ର ପ୍ରଣାମ କରୁଛନ୍ତି କାରଣ ଏ ଜାଣିନାହାନ୍ତି ଭଗବାନ ମେଡ଼ିସିନ ପ୍ରଣାମ କଲେ ତେଣୁ ବର୍ତ୍ତମାନ କ'ଣ କରିବେ ଶିବଜୀ କାଳ କେଉଁ ଭୟରେ ଯିବେ ଚିନ୍ତା କରୁଛନ୍ତି ଶିବଜୀ ଅପେକ୍ଷା କରିଛନ୍ତି ତେଣୁ ଯେତେବେଳେ ସତୀ ପହଞ୍ଚିଲେ ଶିବଜୀ ପଚାରିଲେ କ'ଣ ସତୀ ପରୀକ୍ଷା କଲ ପ୍ରଭୁ ଆପଣ ଯାହା କହିଲେ ଆଉ ମୁଁ କ'ଣ ପରୀକ୍ଷା କରିବି ମୁଁ ଖାଲି ଯାଇ ଫେରିଆସିଲି ତେଣୁ ଶିବଜୀ ଜାଣିପାରିଲେ ସବୁ ଜ୍ଞାନରେ ସବୁ ଜାଣିପାରିଲେ ଏଭଳି ଭାବରେ ଶରୀର ପରିବର୍ତ୍ତନ କରିଥିଲେ ସୀତାଦେବଙ୍କ ଶରୀର ଧାରଣ କରିଥିଲେ ରୂପ ଧାରଣ କରିଥିଲେ ତେଣୁ ସେ ତାକୁ ଗ୍ରହଣ କଲେନି ପତ୍ନୀ ହିସାବରେ ଗ୍ରହଣ କଲେ ନାହିଁ ମା ହିସାବରେ ଗ୍ରହଣ କଲେ ତେଣୁ ସତୀଦେବୀଙ୍କୁ ଶରୀର ତ୍ୟାଗ କରିବାକୁ ପଡ଼ିଲା ଆପଣମାନେ ଜାଣିଥିବେ କାହାକୁ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଦକ୍ଷ ଯଜ୍ଞରେ ଦକ୍ଷ ପିତା ଥିଲେ ସତୀଙ୍କର ପିତା ଥିଲେ ତେଣୁ ସେ ଶରୀର ତ୍ୟାଗ କରିଥିଲେ ଯାହା ଏ ମଧ୍ୟ ଶିକ୍ଷଣ ଭଗବାନ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ପତ୍ନୀଙ୍କ ବିରୋଧରେ ଯେଉଁ କ୍ରନ୍ଦନ କରୁଥିଲେ ସୀତା ପିତାଙ୍କୁ ଦେଶନାଦି ସ୍ୱରସ୍ୟ କ୍ରନ୍ଦନ କରୁଥିଲେ ଇଏ ହେଉଛି ଶିକ୍ଷା ରାମଜୀଙ୍କ ଜୀବନରେ ଏହି ଶିକ୍ଷା ଆମକୁ ପ୍ରଦାନ କରିଛନ୍ତି ଏ ଶିକ୍ଷାଟି ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ଶିକ୍ଷା ଆମକୁ ଦେଇଛନ୍ତି କରନ୍ତି ଶିକ୍ଷା ନା ସ୍ତ୍ରୀ ପ୍ରସଙ୍ଗ ଏଇଟା ଆଗରୁ ଯେ ସ୍ତ୍ରୀ ପୁରୁଷର ଯେଉଁ ଆକର୍ଷଣ ରହିଛି ପ୍ରସଙ୍ଗ ଏଇଟା ଏଭଳି ଯେଉଁ ଆକର୍ଷଣ ରହିଛି ସର୍ବତ୍ର ତ୍ରାସମାବହ ଏଇଥିରୁ ଆମର ହୃଦୟ ଗ୍ରନ୍ଥି ଆରମ୍ଭ ହେଉଛି ଆଗମ ପ୍ରଚଳ ସ୍କନ୍ଧରେ ବିଶ୍ୱ ଶ୍ରୋତା କହୁଛନ୍ତି ସ୍ତ୍ରୀ ମିଥନ ଭାବ ମେତମ ତୈଳ ମିତ ହୃଦୟ ଗ୍ରନ୍ଥି ମାଉ ଅଥବା ଗୃହ କ୍ଷେତ୍ର ଶତାବ୍ଦ ଜନସେ ମୋହ ମହମ ମନେକି ଆମର ମୋହ ଆରମ୍ଭ ହେଉଛି ଯେଉଁ ଭଗବତ ତାର ଜ୍ଞାନ ପ୍ରାପ୍ତ ହେଇ ଅର୍ଜୁନ କହିଲେ ମୋର ମୋହ ଦୂର ହେଲା ଆମେ ସମସ୍ତେ ମୋହରେ ରହିଛେ ତେଣୁ ମୋହ ଆରମ୍ଭ ହେଉଛି କହୁଛୁ ନା ଏଇ ପୁରୁଷ ସ୍ତ୍ରୀ ଆକର୍ଷଣର ଆରମ୍ଭ ହେଉଛି ସ୍ତ୍ରୀ ସ୍ତ୍ରୀ ମିଥୁନ ଭାବ ଏବଂ ଯେଉଁ ମିଥୁନ ଭାବ ରହିଛି ଏଥିରୁ ଆମର ହୃଦୟ ଗ୍ରନ୍ଥି ଆରମ୍ଭ ହେଉଛି ହୃଦୟ ବନ୍ଧନ ଆରମ୍ଭ ହେଉଛି ହୃଦୟ ବନ୍ଧନ ଆରମ୍ଭ ହେଲେ ଆମେ କହୁଛେ ଆମର ଗୃହ ବିବାହ କଲେ ଗୃହ କରିବା ଗ୍ରହଣ କରିବା ଫ୍ଲାଟ କରିବା ବଡ଼ି କରିକି କେତେ ପ୍ରକାର ସବୁ କରାଯାଉଛି ଗୃହ କ୍ଷେତ୍ର ବା ବିଜନେସ ଯାହା ହେଉଛି ସେ ଗୋଟେ ଦରକାର ପଇସା ରୋଜଗାର କରିବା ପାଇଁ ବ୍ୟବସ୍ଥା କରିବା ସୁତ ପିଲା ଜନ୍ମ ହେବେ ଆପ୍ତ ବନ୍ଧୁବାନ୍ଧବ ସବୁ ରହିବେ ଏହିପରି ଭାବରେ ଆମର ମୋହ ଗୋଟିଏ ଗୋଟିଏ ଗଡ଼ିଗୁଡ଼ିକା ଯାଉ ଏ ମୋହ ମୋହ ଶିଖିବା ଭୌତିକ ଜଗତରେ ଆମେ ରହୁଛେ ଉଦ୍ଧାର ପାଇପାରୁ ନାହିଁ ତେଣୁ ସେହି ଶିକ୍ଷା ପ୍ରଦାନ କରୁଛନ୍ତି ଭଗବାନ ସ୍ତ୍ରୀ ପ୍ରସଙ୍ଗ ଇତ୍ୟାଦି ସର୍ବତ୍ର ତ୍ରାସମାଭ ଅପି ଈଶ୍ୱରମାନ କେମିତ ଈଶ୍ୱରଙ୍କର ଏ ବର୍ତ୍ତା ଥିଲା ଆମମାନଙ୍କର କ'ଣ କହିବା ବ୍ରାହ୍ମଣ ଗୃହଚେତସ ଆମେ ଏଇ ସବୁବେଳେ ବହୁତ ଚିନ୍ତା ରହିଛେ ମଗ୍ନ ହେଇକି ରହିଛେ ଆମ କଥା କ'ଣ କହିବା ଭଗବାନଙ୍କୁ ବର୍ଣ୍ଣନ କରିବାକୁ ପଡ଼ିଲା ଶିକ୍ଷା ପ୍ରଦାନ କରୁଛନ୍ତି ପ୍ରତ୍ୟାବତାର ସେ ମଧ୍ୟ ଶିକ୍ଷା ସବୁ ତେଣୁ ଭଗବାନ ରାମଚନ୍ଦ୍ର ତାଙ୍କର ଅନେକ କ୍ରିୟା ରହିଛି ତେଣୁ ଏ ମର୍ଯ୍ୟାଦା ସ୍ଥାପନ କରିଛନ୍ତି ଭଗବାନ ରାମରାଜ୍ୟ ସେମିତି ଆନନ୍ଦରେ ରହିଥିଲେ ରାମରାଜ୍ୟ ଏବଂ ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ସୁଷମା ଦେଶୀ ଭକ୍ତି ପ୍ରଧାନ ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି ବର୍ତ୍ତମାନ ମଧ୍ୟ ଆମେ ସେହି ଅବସ୍ଥା ପ୍ରାପ୍ତ ହୋଇପାରିବା ଦି ସେମ୍ ରାମ ଦି ସେମ୍ କୃଷ୍ଣ ଆର୍ ଅଲସୋ ପ୍ରେଜେଣ୍ଟ ଇନ୍ ଦିସ୍ ଏଜ୍ ଅଫ୍ କଳି ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍ ଭଗବାନ ଯେଉଁ ତ୍ରେତା ଯୁଗରେ ଆସିଥିଲେ 8 ଲକ୍ଷ ବର୍ଷ ତଳର କଥା 12 ଲକ୍ଷ ବର୍ଷ ତଳର କଥା ତ୍ରେତା ଯୁଗର କଥା ଭଗବାନ କୃଷ୍ଣ ଆସିଥିଲେ 5000 ବର୍ଷ ତଳେ ରାମଚନ୍ଦ୍ର ଆସିଥିଲେ 8 ଲକ୍ଷ ବର୍ଷ ତଳର କଥା ତେଣୁ ସେହି ରାମ ଏବଂ ସେହି କୃଷ୍ଣ ବର୍ତ୍ତମାନ ମଧ୍ୟ କଳିଯୁଗରେ ଉପସ୍ଥିତ ଅଛନ୍ତି କିଭଳି ରହିଛନ୍ତି ନା ତାଙ୍କର ନାମରେ ତାଙ୍କର ନାମରେ ରହିଛନ୍ତି ତେଣୁ ଇଫ୍ ୟୁ ଚେଞ୍ଜ ଦ ନେମ୍ ଅଫ୍ ଦ ଲର୍ଡ ରାମାୟଣ କୃଷ୍ଣ ଦେନ୍ ୟୁ ୱିଲ୍ ଅଲସୋ ବି ଗେଟିଙ୍ଗ ଦ ସେମ୍ ଫେସିଲିଟି ତେଣୁ ଆମେ ଯଦି ଭଗବାନଙ୍କର ନାମ ନେବା ବର୍ତ୍ତମାନ ମଧ୍ୟ ସେଭଳି ଯେଉଁମାନେ ରାମ ରାଜ୍ୟରେ ଯେଉଁଭଳି ଭାବରେ ଆନନ୍ଦରେ ଥିଲେ କୃଷ୍ଣ ରାଜ୍ୟରେ ଯେଉଁଭଳି ଭାବରେ ଆନନ୍ଦରେ ଥିଲେ ଆମେ ମଧ୍ୟ ସେଭଳି ଭାବରେ ଆନନ୍ଦ ରହିପାରିବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ତେଣୁ କଳିଯୁଗରେ ଏଇ ଭଗବାନଙ୍କ ନାମ ହେଉଛି ସାର ଜିନିଷ ଏଇଠି ଧର୍ମ କଳିଯୁଗର ଧର୍ମ ହେଉଛି ନାମ କୀର୍ତ୍ତନ ତେଣୁ ମହାପ୍ରଭୁଙ୍କ କୃପାରୁ ଆଜି ସାରା ପୃଥିବୀରେ ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଦେଶୀ ଭକ୍ତିବେଦାନ ସ୍ୱାମୀ ପ୍ରଭୁପାଦ ମହାରାଜ ସମଗ୍ର ପୃଥିବୀରେ ଏହି ନାମ ପ୍ରଚାର କରିଛନ୍ତି
ପାଶ୍ଚାତ୍ୟ ଜଗତରେ ଲୋକମାନେ ଆନନ୍ଦ ରହିପାରୁନଥିଲେ, ଆମର କିଛି ଧର୍ମ କିଛି ରହିଛି, ତାଙ୍କର କିଛି ଧର୍ମ ନଥିଲା, ତାଙ୍କର କୌଣସି ପଶୁପକ୍ଷୀ ଜୀବନ ଜୀବନଯାପନ କରୁଥିଲେ, ହିପି ମୁଭମେଣ୍ଟ ଚାଲିଥିଲା, ସବୁ ସୁଇସାଇଡ଼ କରୁଥିଲେ, ନିଶାଯୋଗ କରି ବାହାରେ ବୁଲିକି ରହୁଥିଲେ, ପଶୁପକ୍ଷୀ ଜୀବନଯାପନ କରୁଥିଲେ, ଯେ ପ୍ରଭୁପାଦ ମହାରାଜ ଗଲେ ଜୀବନର ପରିବର୍ତ୍ତନ ଆସିଲା। ହିପି ମାନେ ହାପିରେ ହେଇଗଲେ, ହାପି ମାନେ ହିପି ମାନେ ଥିଲେ ବହୁତ ଆନନ୍ଦ ପ୍ରାପ୍ତ ହେଲେ, ହାପି ହେଇଗଲେ ସେମାନେ। ତେଣୁ ଆମର ଏଇ ଯେଉଁ କୃଷ୍ଣ ଚେତନା, ଏ ସମସ୍ତଙ୍କ ପାଖରେ ରହିଛି, କୃଷ୍ଣ ଚେତନା ରାମ ଚେତନା ସମସ୍ତଙ୍କ ପାଖରେ ରହିଛି। ତେଣୁ ଏଇ ଯେଉଁ ପ୍ରଭୁପାଦ ମହାରାଜ ଗ୍ରନ୍ଥ ରଚନା କରିଛନ୍ତି, ଭଗବତ ଗୀତା ଭାଗବତ ଇତ୍ୟାଦି ଆମେ ପାଠ କରିବା, ସେ ଚେତନାକୁ ଆମେ ପ୍ରାପ୍ତ ହେଇପାରିବା। ସାରା ପୃଥିବୀରେ ଭଗବାନଙ୍କ ନାମ ଚାଲିଛି, ଆମେ ଏଇ ଏଇଠୁ ଆରମ୍ଭ ହେଇଛି ଭଗବାନଙ୍କ ନାମ, ଭଗବାନଙ୍କ ଧାମ ଏଇଟା ଭାରତ ଭୂମି, ସମସ୍ତେ ଭଗବାନ ହେଇଛି, ସବୁବେଳେ ଆବିର୍ଭାବ ହେଉଛି ଭାରତ ବର୍ଷରେ, ଆଉ ଗୋଟେ ଆବିର୍ଭାବ ହୁଅନ୍ତି ନାହିଁ ଭଗବାନ। ତେଣୁ ସେଇ ଭଗବାନଙ୍କର ରାମ ଭୂମି, ରାମଙ୍କର ଜନ୍ମଭୂମି, ଭଗବାନ କୃଷ୍ଣଙ୍କର ଜନ୍ମଭୂମି, ସେଇ ଭୂମିରେ ଆମେ ବାସିନ୍ଦା। ଏବଂ ଆପଣମାନେ କହିଲେ ସେଦିନ ସମ୍ବଲପୁରରେ ମଧ୍ୟ ଭଗବାନ ଆସିବେ, କଳିତି ଉପରେ ଆସିବେ, ଏ ଆହୁରି କଳିଯୁଗର ଅନ୍ତିମରେ ଆସିବେ, ଭଗବାନ ଆସିବେ କଳିତି ଉପରେ ଆସିବେ, ଏ ସମ୍ବଲପୁରରେ ଆସିବେ। ତେଣୁ ଇଏ ହେଉଛି ଭଗବାନଙ୍କ ଧାମ, ଏଇ ଭଗବାନ ଧାମରେ ରହି ଯଦି ଆମେ ଭଗବାନଙ୍କ ନାମ ନେବା, ତାହେଲେ ଆମେ ଜୀବନର ସମସ୍ତ ସମସ୍ୟାରୁ ବହୁତ ମୁକ୍ତି ହେଇପାରିବା, ମୁକ୍ତି ପାଇପାରିବା। ତେଣୁ ଏଇଭଳି ଭାବରେ ଆମର କଥା ଆଜି କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହା କିଛି ପ୍ରଶ୍ନ ରହିଛି, କାହା କିଛି ସନ୍ଦେହ ରହିଛି, ଆମର ସମୟ ହେଇଯାଇଛି। ତେଣୁ ଆମେ ଭଗବତ ଗୀତା ଆଜି କହିପାରିଲେ ନାହିଁ, ସାଧାରଣ ଭାବରେ କଥା କହିଲେ ଆମେ କହିଯାଉଥିଲା ଭଗବତ ଗୀତା ଆରମ୍ଭ କରିବା ବୋଲି। ଯେଉଁମାନେ ଚାହିଁବେ ଭଗବତ ଗୀତା ନେଇପାରିବେ, ଯେ ଭଗବତ ଗୀତା ପଢ଼ି ସାରା ପୃଥିବୀରେ ବର୍ତ୍ତମାନେ ସବୁ ଭକ୍ତ ହେଇଛନ୍ତି, କୃଷ୍ଣ ଭକ୍ତ ହେଇଛନ୍ତି। ପ୍ରଭୁପାଦ ମହାରାଜ ଯିବା ପୂର୍ବରୁ ବହୁତ ଭଗବତ ଗୀତା ଥିଲା, ଏଇଟା ଆମେ ଓଡ଼ିଆରେ କରୁଛୁ, ଇଂଲିଶରେ ପ୍ରଭୁପାଦଙ୍କର ଅରିଜିନାଲ ରାଇଟିଂ ହେଉଛି ଇଂଲିଶରେ, କିନ୍ତୁ କେତେଜଣ ଭଗବାନଙ୍କୁ ଭକ୍ତ ହେଇଥିଲେ ପ୍ରଭୁପାଦ ଗଲା ଫଳରେ ଦେଖନ୍ତୁ କେତେ ପରିବର୍ତ୍ତନ ଆସିଲା, ବିପ୍ଳବ ଆସିଲା, ବିପ୍ଳବ ପ୍ରଥମ ସ୍ଥାନ ପଞ୍ଚମ ଅଧ୍ୟାୟରେ ଏକଥା କୁହାଯାଏ, ନାରଦମୁନି କହିଛନ୍ତି ବିପ୍ଳବ ଆସିବ, ଭଗବାନ ନାମରେ ଏତେ ଶକ୍ତି ରହିଛି, ସେ ବିପ୍ଳବ ଆଣିଥିଲେ ସେ ପ୍ରଭୁପାଦ ମହାରାଜ। ତେଣୁ ଆପଣମାନେ ମଧ୍ୟ ସେଭଳି ଭାବରେ ଏହିସବୁ ଗ୍ରନ୍ଥ ଅଧ୍ୟୟନ କରନ୍ତୁ, ଭଗବାନ ନାମ ନିଅନ୍ତୁ, ଭଗବାନ ନାମ ଜପ କରନ୍ତୁ, ତାହେଲେ ଆପଣମାନେ ମଧ୍ୟ ସେଭଳି ଭାବରେ ଆନନ୍ଦ ରହିପାରିବେ।
ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ୟକ ଗୌରବନ୍ଦ କି, ଜୟ ଶ୍ରୀ ହନୁମାନ ମହାରାଜ କି, ଜୟ ଗୋପୀମାନନ୍ଦ। ବନ୍ଦେ ମହାପୁରୁଷ ମାୟାମୃତୈତସ୍ମିତମନ୍ମଧାବନ୍ ବନ୍ଦେ ମହାପୁରୁଷଦେଶ୍ରୀସୀତାନାଥସମାରମ୍ଭା ଶ୍ରୀରାମାନନ୍ଦାୟ ମଧ୍ୟମା ଅସ୍ମଦାଚାର୍ଯ୍ୟ ପର୍ଯ୍ୟନ୍ତାୟ ବନ୍ଦେ ଶ୍ରୀ ଗୁରୁ ପରମ୍ପରା। ବହୁତ ଆନନ୍ଦ କଥା